ओम शांति। 5/12/2025 रो साकार महावाक्य। बाबा कहले मिठे बच्चे, एही पतित दुनिया हेउछे एक पुरुणा गाँ। एहा तुम मानकर रहिबा योग्य नुहे। तुमको एबे नुआ पवित्र दुनिया को जिबाकु हेबो। प्रश्न, बाबा निजर संतान मानकर उन्नति पई केउ एक युक्ति बताउछन्ते? उत्तर, पिलामाने तुमे आज्ञाकारी होई बापदादांकर मत्तरे चालु थाओ। जेहेतु बापदादा उभय एकाठी अछन्ती, सेथिपई जदि ब्रह्मांकर कहिबा अनुसारे किछि क्षति हेला तेबे मध्य से बाबा रेस्पन्सिबल अर्थात उत्तरदायी अटन्ते। से सबु किछि ठीक कर देबे। तुमे निजर मत चलाओ नाही, से बाबांक मत अभावि चलो, तेबे तुमर बहुत उन्नति हेब। ओम शांति। प्रथम करी मुख्य कथा, आत्मिक पिलामन को आत्मिक पिता बुझाउछंती जे निजको आत्मा निश्चय करे बस एवं बाबा को मने पकाओ, तेबे तुमर सब दुख दूर होइजिबो। से माने आशीर्वाद करिथांती ना, एही बाबा मध्य कहउछंती पिलामने तुमर सब दुख दूर होइजिबो। केवल निजको आत्मा भावी बाबा को मन पकाओ, यह तो अति सहज अटे। यह हेउछि भारतर प्राचीन सहज राजयोग। प्राचीन बोले तो कौनसी समय थिबो ना, बहुत कालर प्राचीन ताहा मध्य केते बाबा बुझाउछन्ती। पूरा 5000 वर्ष पूर्वरु एही राजयोग सिखाई थिले। एकथा बाबांक बिना केही बुझाई पारिबे नाही एवं पिलामानंक बिना केही बुझी पारिबे नाही। गायन मध्य रहिछे जे आत्मा रूपे संतान माने एवं परमात्मा पिता बहु काल धरि अलगा रहिथिले। बाबा ही कहउछन्ते तुमे सीढ़ी ओल्हाई पतित होई जाइछो। एबे स्मृति आसुछि, समस्ते चित्कार करुछन्ते, हे पतित पावन, कलयुगरे त पतित ही रहिछन्ते, सत्ययुगरे पवित्र आत्मा माने रहिबे, ताहा हेउछि पवित्र दुनिया। एही पुरुणा पतित दुनिया रहिबा योग्य नुहे, किंतु मायार प्रभाव मध्य कम नुहे। एठारे देख 125 महला बड़ बड़ घर तयारी करुछन्ते। एहाकु मायार आडंबर कहुछि। मायार प्रभाव एपरि जे तुमे स्वर्ग को जिबाकु कहिले कहुछन्ते आम पई एही ठारे ही स्वर्ग रहिछे। एहा को मायार चमत्कार कहा जाउछे, किंतु तुम्हें जानिछ एहा एक पुरुणा गाँ अटे। एहा को नर्क कहा जाए। पुरुणा दुनिया मध्य रौरव नर्क अटे, सत्य युग को स्वर्ग कहा जाए। एही अक्षर तो रहिछे ना, एहा को समस्ते बिकारी दुनिया कहिबे। स्वर्ग निर्विकारी दुनिया थिला, स्वर्ग को कहा जाए निर्विकारी दुनिया, नर्क को बिकारी दुनिया कहा जाए। एते सहज कथा काहे कि कहारे बुद्धि रे आसु नाही। मनुष्य केते दुखी हो जाउछन्ते, केते लड़ाई झगड़ा आदि होउछे, दिनकु दिन बम मध्य एपरी तयारी करुछन्ते जहा कि पड़िबा मात्रे मनुष्य मृत्युवरण करिवे। किंतु तुच्छ बुद्धि मनुष्य बुझु नाहंती जे एबे कौन हेबाकु जाउछि। बाबांक बिना एहि कथा केही बुझाई पारिबे नाही आगकु कौन हेबाकु जाउछि। पुरुणा दुनिया रविनाश हेब एवं नुआ दुनिया रा स्थापना मध्य गुप्तरे होउछि। तुम मानकु कहा जाउछि गुप्त सेना। एक कथा कौन काहाकु जणा अछि जे तुमे मध्य लढाई करुछ, तुमर पांच विकार सहित लढाई होउछि। समस्तंकु कहुछ पवित्र हो, समस्ते गोटे पितांकर संतान अटना, प्रजापिता ब्रह्मांकर संतान समस्ते भाई भौणी हेले ना। बुझाइबा निमन्ते बहुत युक्ति आवश्यक। प्रजापिता ब्रह्मांकर तो ढेर संतान अछन्ते, जणे नुहे प्रजापिता बोली कुहा जाउछि ना। लौकिक पितांकु केबे प्रजापिता कुहा जिवो नाही। प्रजापिता ब्रह्मा होइथिबारु तांकर समस्त संतान परस्पर मध्यरे भाई भौणी ब्रह्मा कुमार कुमारी अटन्ति ना, किंतु बुझु नाहंती। जेपरि पत्थर बुद्धि युक्त अटन्ति, बुझिबाकु चेष्टा मध्य करु नाहंती। प्रजापिता ब्रह्माकर संतान समस्ते भाई भौणी होइगले, ବେକାରଗ୍ରସ୍ତ ତ ହୋଇପାରିବେ ନାହିଁ। ତୁମର ବୋର୍ଡରେ ମଧ୍ୟ ପ୍ରଜାପିତା ଅକ୍ଷର ରହିବା ବହୁତ ଜରୁରୀ। ଏହି ଅକ୍ଷର ନିଶ୍ଚୟ ରହିବା ଉଚିତ। କେବଳ ବ୍ରହ୍ମା ଲେଖିବା ଦ୍ୱାରା ଏତେ ପ୍ରଭାବଶାଳୀ ହେଉ ନାହିଁ, ତେଣୁ ବୋର୍ଡରେ ମଧ୍ୟ ସଠିକ ଅକ୍ଷର ଲେଖି ସୁଧାରିବାକୁ ହେବ। ଏହା ହେଉଛି ବହୁତ ଜରୁରୀ ଅକ୍ଷର। ସ୍ତ୍ରୀ ଲୋକଙ୍କର ନାମ ମଧ୍ୟ ବ୍ରହ୍ମା ଅଛି। ନାମ ଯଦି ମନକୁ ନ ଆସୁଛି, ପୁରୁଷଙ୍କ ନାମ ମଧ୍ୟ ସ୍ତ୍ରୀମାନଙ୍କୁ ଦେଇ ଦେଉଛନ୍ତି, ଏତେ ନାମ ଆଣିବେ କେଉଁଠୁ? ଏସବୁ ଡ୍ରାମା ପ୍ଲାନ ଅନୁସାରେ ହେଉଛି। ବାବାଙ୍କର ବିଶ୍ୱସ୍ତ ଆଜ୍ଞାକାରୀ ହେବା କୌଣସି ମାଉସୀ ଘର କଥା ନୁହେଁ। ବାବା ଏବଂ ଦାଦା ଉଭୟ ଏକତ୍ର ଅଛନ୍ତି ନା, ବୁଝିପାରୁନାହାନ୍ତି ଯେ ଇଏ କିଏ। ସେଥିପାଇଁ ସେ ବାବା କହୁଛନ୍ତି, ମୋର ଆଜ୍ଞାଙ୍କୁ ମଧ୍ୟ କେହି ବୁଝିପାରୁନାହାନ୍ତି, ଓଲଟା କୁହନ୍ତୁ ଅଥବା ସିଧା। ତୁମେ ଭାବ ସେ ବାବା କହୁଛନ୍ତି, ତେଣୁ ସେ ବାବା ଉତ୍ତରଦାୟୀ ହୋଇଯିବେ। ଏହାକୁ କହିବା ଦ୍ୱାରା କିଛି କ୍ଷତି ହେଲେ ମଧ୍ୟ ସେ ବାବା ଉତ୍ତରଦାୟୀ, ତେଣୁ ସବୁ ଠିକ କରିଦେବ। ସେ ବାବାଙ୍କର ହିଁ ମତ ବୋଲି ଭାବିଲେ ତୁମର ବହୁତ ଉନ୍ନତି ହେବ, କିନ୍ତୁ ଏକଥା ବହୁତ କମ୍ ବୁଝୁଛନ୍ତି, କେହି ପୁଣି ନିଜ ମତରେ ଚାଲୁଛନ୍ତି। ବାବା କେତେ ଦୂରରୁ ଆସୁଛନ୍ତି ତୁମକୁ ନିର୍ଦ୍ଦେଶ ଦେବା ପାଇଁ, ବୁଝାଇବା ପାଇଁ। ଆଉ କାହା ପାଖରେ ତ ଏହି ଆଧ୍ୟାତ୍ମିକ ଜ୍ଞାନ ନାହିଁ, ସାରା ଦିନ ଏହି ଚିନ୍ତନ ଚାଲିବା ଉଚିତ। କ'ଣ ଲେଖିଲେ ମନୁଷ୍ୟ ବୁଝିବେ? ଏପରି ସିଧାସଳଖ ଅକ୍ଷର ଲେଖିବା ଉଚିତ ଯାହା ଉପରେ ସହଜରେ ମନୁଷ୍ୟମାନଙ୍କର ଦୃଷ୍ଟି ପଡ଼ିବ। ତୁମେ ଏପରି ବୁଝାଅ ଯେପରି କାହାର ପ୍ରଶ୍ନ ପଚାରିବାର ଆଉ ଆବଶ୍ୟକତା ପଡ଼ିବ ନାହିଁ। କୁହ, ବାବା କହୁଛନ୍ତି ନିଜକୁ ଆତ୍ମା ଭାବେ ମୋତେ ମନେ ପକାଇଲେ ସବୁ ଦୁଃଖ ଦୂର ହୋଇଯିବ। ଯିଏ ଭଲ ଭାବରେ ବାବାଙ୍କ ସ୍ମୃତିରେ ରହିବେ ସେ ହିଁ ଉଚ୍ଚ ପଦ ପାଇବେ। ଏହା ତ ଗୋଟିଏ ସେକେଣ୍ଡର କଥା। ମନୁଷ୍ୟ ତ କ'ଣ କ'ଣ ସବୁ ପଚାରୁଛନ୍ତି, ତୁମେ ସେସବୁ କଥାର ଉତ୍ତର ଦିଅ ନାହିଁ। କୁହ, ଅଧିକ ପଚାର ନାହିଁ, ପ୍ରଥମେ ଗୋଟିଏ କଥା ଉପରେ ନିଶ୍ଚୟ କର। ଅନେକ ପ୍ରଶ୍ନର ଜଙ୍ଗଲରେ ପଡ଼ିଗଲେ ପୁଣି ବାହାରିବାର ରାସ୍ତା ମିଳିବ ନାହିଁ। ଯେପରି ମନୁଷ୍ୟ କୁହୁଡ଼ିରେ ବାଟବଣା ହୋଇଗଲେ ରାସ୍ତା ପାଇପାରନ୍ତି ନାହିଁ, ଏହା ମଧ୍ୟ ସେହିପରି ଅଟେ। ଏଠାରେ ମଧ୍ୟ ସେହିପରି ମନୁଷ୍ୟ କେମିତି ନା କେମିତି ମାୟା ଆଡ଼କୁ ଚାଲିଯାଉଛନ୍ତି। ସେଥିପାଇଁ ପ୍ରଥମେ ସମସ୍ତଙ୍କୁ ଗୋଟିଏ କଥା ବୁଝାଅ, ତୁମେ ତ ଅବିନାଶୀ ଆତ୍ମା ଅଟ। ବାବା ମଧ୍ୟ ଅବିନାଶୀ ଅଟନ୍ତି, ପତିତ ପାବନ ଅଟନ୍ତି। ତୁମେ ହେଉଛ ପତିତ, ଏବେ ମୁକ୍ତିଧାମ ଘରକୁ ଯିବ, ନହେଲେ ନୂଆ ଦୁନିଆକୁ। ପୁରୁଣା ଦୁନିଆକୁ ଶେଷ ପର୍ଯ୍ୟନ୍ତ ଆତ୍ମାମାନେ ଉପରୁ ଆସୁଥାନ୍ତି। ଯିଏ ସମ୍ପୂର୍ଣ୍ଣ ପଢ଼ିବେ ନାହିଁ ସେ ତ ନିଶ୍ଚୟ ପଛରେ ଆସିବେ। କେତେ ହିସାବ ରହିଛି ଏବଂ ପାଠପଢ଼ା ଦ୍ୱାରା ମଧ୍ୟ ବୁଝାଯାଏ ଯେ ପ୍ରଥମେ କିଏ ଯିବ। ସ୍କୁଲରେ ମଧ୍ୟ ଲକ୍ଷ୍ୟ ଦେଇଥାନ୍ତି ନା, ଦୌଡ଼ିଯାଇ ଲକ୍ଷ୍ୟସ୍ଥଳକୁ ଛୁଇଁ କରି ଆସ, ପ୍ରଥମ ନମ୍ବର ବାଲାକୁ ପୁରସ୍କାର ମିଳିଥାଏ। ଏହା ହେଉଛି ବେହଦର କଥା, ବେହଦର ପୁରସ୍କାର ମିଳୁଛି। ବାବା କହୁଛନ୍ତି ୟାଦର ଯାତ୍ରାରେ ରୁହ, ଦୈବ୍ୟଗୁଣ ମଧ୍ୟ ଧାରଣ କରିବାକୁ ହେବ, ସର୍ବଗୁଣ ସମ୍ପନ୍ନ ଏହିଠାରେ ହିଁ ହେବାକୁ ପଡ଼ିବ। ସେଥିପାଇଁ ବାବା କହୁଛନ୍ତି ଚାର୍ଟ ରଖ, ୟାଦର ଯାତ୍ରାର ଚାର୍ଟ ରଖିଲେ ଜଣାପଡ଼ିବ ଯେ ଆମେ ଲାଭରେ ଅଛୁ ନା କ୍ଷତିରେ। କିନ୍ତୁ ପିଲାମାନେ ରଖୁନାହାନ୍ତି, ବାବା କହୁଛନ୍ତି ପିଲାମାନେ କିନ୍ତୁ କରୁନାହାନ୍ତି, ବହୁତ କମ୍ ପିଲା କରୁଛନ୍ତି। ସେଥିପାଇଁ ମାଳା ମଧ୍ୟ କେତେ କମ୍ ଜଣଙ୍କର ହେଉଛି, କେବଳ 8 ଜଣ ବଡ଼ ସ୍କଲାରସିପ୍ ନେବେ, ପୁଣି 108 ତାଙ୍କ ସହିତ ରହିବେ ନା, 8 ଜଣ ସହ କିଏ ଯିବେ? ରାଜା ଏବଂ ରାଣୀ, ସେମାନଙ୍କ ମଧ୍ୟରେ ବହୁତ କମ୍ ଫରକ ରହିବ। ତେଣୁ ବାବା କହୁଛନ୍ତି ପ୍ରଥମେ ନିଜକୁ ଆତ୍ମା ଭାବେ ମୋତେ ସ୍ମରଣ କର, ଏହା ହିଁ ୟାଦର ଯାତ୍ରା ଅଟେ। ବାବାଙ୍କର କେବଳ ଏହି ସନ୍ଦେଶ ଦେବାକୁ ହେବ। ତିକ୍ ତିକ୍ ଅର୍ଥାତ୍ ବେଶୀ କଥାବାର୍ତ୍ତା କରିବାର ଆବଶ୍ୟକତା ନାହିଁ, ମନମନା ଭବ। ଦେହର ସବୁ ସମ୍ବନ୍ଧ ଛାଡ଼ି ପୁରୁଣା ଦୁନିଆର ସମସ୍ତଙ୍କଠାରୁ ବୁଦ୍ଧି ଯୋଗ ଛିନ୍ନ କରିବାକୁ ହେବ, କାହିଁକି ନା ଏବେ ଘରକୁ ଫେରିବାକୁ ହେବ, ଅଶରୀରୀ ହେବାକୁ ପଡ଼ିବ। ଏଠାରେ ବାବା ସ୍ମୃତି ଦେଉଛନ୍ତି କି ପିଲାମାନେ ସାରା ଦିନ ବିଲକୁଲ ମନେ ପକାଉ ନାହାନ୍ତି, ଶ୍ରୀମତରେ ଚାଲୁନାହାନ୍ତି, ବୁଦ୍ଧିରେ ପ୍ରବେଶ କରୁ ହିଁ ନାହିଁ। ବାବା କହୁଛନ୍ତି ନୂଆ ଦୁନିଆକୁ ଯିବାକୁ ହେଲେ ତମ ପ୍ରଧାନରୁ ଶତପ୍ରଧାନ ହେବାକୁ ପଡ଼ିବ। ବାବା ଆମକୁ ରାଜ୍ୟ ଭାଗ୍ୟ ଦେଇଥିଲେ, ଆମେ ପୁଣି 84 ଜନ୍ମ ନେଇ କ୍ରମଶଃ ସବୁକିଛି ହରାଇଦେଲୁ। ଲକ୍ଷ ଲକ୍ଷ ବର୍ଷର କଥା ନୁହେଁ, ବହୁତ ସନ୍ତାନ ଅଲ୍ଫକୁ ଅର୍ଥାତ୍ ପରମପିତା ଶ୍ରୀ ବାବାଙ୍କୁ ନ ଜାଣିବା କାରଣରୁ ବହୁତ ପ୍ରଶ୍ନ ପଚାରୁଛନ୍ତି। ବାବା କହୁଛନ୍ତି, ପ୍ରଥମେ ମୋତେ ମନେ ପକାଅ, ତେବେ ପାପ କଟିଯିବ ଏବଂ ଦୈବୀ ଗୁଣ ଧାରଣ କଲେ ଦେବତା ହୋଇଯିବ, ଆଉ କିଛି ପଚାରିବାର ଆବଶ୍ୟକତା ନାହିଁ। ମୂଳ କଥା ନ ବୁଝି ଅନ୍ୟ ବିଷୟରେ ଅଧିକ ଆଲୋଚନା କରିବା ଦ୍ୱାରା ନିଜେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ବିରକ୍ତ ହୋଇଯାଉଛନ୍ତି। ବାବା କହୁଛନ୍ତି, ପ୍ରଥମେ ବାବାଙ୍କୁ ଜାଣିଲେ ସବୁକିଛି ଜାଣିଯିବ, ମୋ ଦ୍ୱାରା ମୋତେ ଜାଣିଲେ ତୁମେ ସବୁକିଛି ଜାଣିଯିବ, ବାକି ଆଉ କିଛି ଜାଣିବାକୁ ବାକି ରହିବ ନାହିଁ। ସେଥିପାଇଁ ସାତ ଦିନ ରଖାଯାଉଛି, ସାତ ଦିନରେ ବହୁତ କିଛି ବୁଝିପାରିବେ, କିନ୍ତୁ ବୁଝିଲା ବାଲା କ୍ରମାନ୍ୱୟରେ ରହିବେ। କେହି କେହି ତ କିଛି ହେଲେ ମଧ୍ୟ ବୁଝୁନାହାନ୍ତି, ସିଏ କି ରାଜାରାଣୀ ହେବେ, ଜଣଙ୍କ ଉପରେ କ'ଣ ରାଜତ୍ୱ କରିବେ। ପ୍ରତ୍ୟେକଙ୍କୁ ନିଜର ପ୍ରଜା ପ୍ରସ୍ତୁତ କରିବାକୁ ହେବ, ସମୟ ବହୁତ ନଷ୍ଟ କରୁଛନ୍ତି। ବାବା ସେମାନଙ୍କୁ ବିଚାରା ବୋଲି କହୁଛନ୍ତି, ଯେ ଯେତେ ବଡ଼ ପଦାଧିକାରୀ ହୋଇଥାନ୍ତୁ ପଛେ, ବାବା କିନ୍ତୁ ଜାଣିଛନ୍ତି ଏସବୁ ମାଟିରେ ମିଶିଯିବ, ବାକି ଅଳ୍ପ ସମୟ ଅଛି। ବିନାଶ କାଳେ ବିପରୀତ ବୁଦ୍ଧି ବାଲାଙ୍କର ବିନାଶ ହେବ। ଆମେ ଆତ୍ମାମାନଙ୍କର କେତେ ପ୍ରୀତିପୂର୍ଣ୍ଣ ବୁଦ୍ଧି ରହିଛି ତାହା ତ ବୁଝି ହେଉଛି କି। କେହି କେହି କହୁଛନ୍ତି, ଏକ ଘଣ୍ଟା ଦୁଇ ଘଣ୍ଟା ବାବାଙ୍କ ସ୍ମୃତି ରହୁଛି, କ'ଣ ଲୌକିକ ପିତାଙ୍କ ସହିତ ତୁମେ ଘଣ୍ଟାଏ ଦୁଇ ଘଣ୍ଟା ପାଇଁ ପ୍ରୀତି ରଖୁଛ? ସାରା ଦିନ ବାବା ବାବା କହିଥାଉ, ଏଠାରେ ବାବା ବାବା କହିଲେ ମଧ୍ୟ ସେଭଳି ଗଭୀର ପ୍ରୀତି ନାହିଁ। ବାରମ୍ବାର କହୁଛନ୍ତି, ଶ୍ରୀ ବାବାଙ୍କୁ ମନେ ପକାଇ ଚାଲ, ଆନ୍ତରିକତାର ସହ ମନେ ପକାଇବାକୁ ହେବ, ଚାଲାଖି ଚଳିବ ନାହିଁ। ଅନେକ ଅଛନ୍ତି ଯିଏକି କହୁଛନ୍ତି, ମୁଁ ଶ୍ରୀ ବାବାଙ୍କୁ ବହୁତ ମନେ ପକାଉଛି, ତେବେ ତ ଉଡିବା ଦରକାର। ବାବା ବାସ ଆମେ ଯାଉଛୁ ସେବା କରି, ବହୁତଙ୍କର କଲ୍ୟାଣ କରିବା ପାଇଁ ଆମେ ସେବା କରିବାକୁ ଯାଉଛୁ। ଯେତେ ଅନେକଙ୍କୁ ସନ୍ଦେଶ ଦେବ ସେତେ ୟାଦରେ ରହିବ। ଅନେକ କନ୍ୟାମାନେ କହୁଛନ୍ତି, ବନ୍ଧନ ରହିଛି। ଆରେ ସାରା ଦୁନିଆର ତ ବନ୍ଧନ ରହିଛି, ବନ୍ଧନକୁ ଯୁକ୍ତିର ସହିତ କାଟିବାକୁ ହେବ, ବହୁତ ଯୁକ୍ତି ରହିଛି। ଧରିନିଅ କାଲି ମରିଯିବ, ପିଲାଙ୍କୁ ପୁଣି କିଏ ସମ୍ଭାଳିବ? ନିଶ୍ଚୟ କେହି ନା କେହି ସମ୍ଭାଳିବା ନିମନ୍ତେ ବାହାରି ପଡ଼ିବେ। ଅଜ୍ଞାନ କାଳରେ ତ ଦ୍ୱିତୀୟ ବିବାହ କରିନିଅନ୍ତି, ବର୍ତ୍ତମାନ ତ ବିବାହ ମଧ୍ୟ ସଙ୍କଟ ଅଟେ। କାହାକୁ କିଛି ପଇସା ଦେଇ କୁହ, ପିଲାମାନଙ୍କୁ ସମ୍ଭାଳ, ତୁମର ଏହା ମରିଯିବା ଜନ୍ମ ଅଟେ ନା, ଯଦି ମରିଗଲ ପୁଣି ପଛରେ କିଏ ସମ୍ଭାଳିବ? ତେଣୁ ନିଶ୍ଚୟ ନର୍ସ ରଖିବାକୁ ପଡ଼ିବ, ପଇସା ଦ୍ୱାରା କ'ଣ ନ ହୋଇପାରିବ, ବନ୍ଧନ ମୁକ୍ତ ନିଶ୍ଚୟ ହେବାକୁ ପଡ଼ିବ। ସେବାର ସଉକ ଥିଲେ ସ୍ୱତଃ ପଳାଇ ଆସିବେ, ଦୁନିଆରୁ ମରିଯାଇଛ ନା। ଏଠାରେ ତ ବାବା କହୁଛନ୍ତି, ମିତ୍ର ସମ୍ବନ୍ଧୀମାନଙ୍କର ମଧ୍ୟ ଉଦ୍ଧାର କର, ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ, ମନ୍ମନା ଭବ, ତେବେ ତମ ପ୍ରଧାନରୁ ଶତପ୍ରଧାନ ହୋଇଯିବ। ଏକଥା ବାବା ହିଁ କହୁଛନ୍ତି କି ଅନ୍ୟ ଧର୍ମ ସ୍ଥାପକମାନେ ତ ଉପରୁ ଆସୁଛନ୍ତି, ତାଙ୍କ ଅନୁଗାମୀ ମଧ୍ୟ ତାଙ୍କୁ ପଛରେ ଆସିବେ। ଯେପରି ଖ୍ରୀଷ୍ଟ ସମସ୍ତଙ୍କ ପରମଧାମରୁ ତଳକୁ ନେଇ ଆସୁଛନ୍ତି, ତଳେ ଅଭିନୟ କରି କରି ଯେବେ ଅଶାନ୍ତ ହୋଇପଡୁଛନ୍ତି, ତେବେ କହୁଛନ୍ତି ଆମର ଶାନ୍ତି ଦରକାର। ଶାନ୍ତିରେ ତ ବସିଥିଲେ ପୁଣି ଧର୍ମ ସ୍ଥାପକଙ୍କ ପଛରେ ଆସିବାକୁ ପଡୁଛି। ପୁଣି କହୁଛନ୍ତି, ହେ ପତିତ ପାବନ ଆସ, କିପରି ଖେଳ ତିଆରି ହୋଇଛି। ଧର୍ମ ସ୍ଥାପକ ମାନେ ଶେଷରେ ଆସି ଲକ୍ଷ୍ୟ ନେବେ, ଅର୍ଥାତ୍ ସାରାଂଶ ଜାଣିବେ। ପିଲାମାନେ ଏସବୁ ସାକ୍ଷାତକାର କରିଛନ୍ତି, ମନ୍ମନା ଭବ ଲକ୍ଷ୍ୟ ଆସି ନେବେ। ଏବେ ତୁମେ ଭିକାରୀରୁ ରାଜକୁମାର ହେଉଛ, ବର୍ତ୍ତମାନର ଯିଏ ସାହୁକାର ସେମାନେ ଧନହୀନ ହୋଇଯିବେ, ଆଶ୍ଚର୍ଯ୍ୟ ଅଟେ। ଏହି ଖେଳକୁ ଟିକିଏ ହେଲେ କେହି ଜାଣିନାହାନ୍ତି, ସମ୍ପୂର୍ଣ୍ଣ ରାଜଧାନୀ ସ୍ଥାପନ ହେଉଛି, କେହି ପୁଣି ଗରିବ ହେବେ ନା। ଏହାକୁ ଦୂରଦର୍ଶୀ ବୁଦ୍ଧି ଦ୍ୱାରା ବୁଝିବାକୁ ହେବ, ପଛକୁ ସବୁ ସାକ୍ଷାତକାର ହେବ, ଆମେ କିପରି ଟ୍ରାନ୍ସଫର ହେଉଛୁ। ତୁମେ ନୂଆ ଦୁନିଆ ପାଇଁ ପାଠ ପଢୁଛ, ଏବେ ସଙ୍ଗମରେ ଅଛ, ପାଠ ପଢି ପାସ୍ କଲେ ଦୈବୀ କୂଳକୁ ଯିବ, ଏବେ ବ୍ରାହ୍ମଣ କୂଳରେ ଅଛ। ଏହି କଥା କେହି ବୁଝିପାରନ୍ତି ନାହିଁ, ଭଗବାନ ପଢ଼ାଉଛନ୍ତି, ଏ କଥା ଟିକିଏ ହେଲେ କାହାରି ବୁଦ୍ଧିରେ ପଶୁ ନାହିଁ, ନିରାକାର ଭଗବାନ ନିଶ୍ଚୟ ଆସିବେ ନା। ଏହି ଡ୍ରାମା ବହୁତ ଆଶ୍ଚର୍ଯ୍ୟଜନକ ଭାବରେ ତିଆରି ହୋଇଛି, ଏହାକୁ ତୁମେ ଜାଣିଛ ଏବଂ ଅଭିନୟ କରୁଛ। ତ୍ରିମୂର୍ତ୍ତି ଚିତ୍ର ବିଷୟରେ ମଧ୍ୟ ବୁଝାଇବାକୁ ହେବ, ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିନାଶ ତ ସ୍ୱତଃ ହିଁ ହେବ, କେବଳ ନାମ ରଖିଦେଇଛନ୍ତି ଶଙ୍କରଙ୍କ ଦ୍ୱାରା ବିନାଶ। ଏପରି ଡ୍ରାମା ମଧ୍ୟ ତିଆରି ହୋଇଛି। ମୁଖ୍ୟ କଥା ହେଉଛି ନିଜକୁ ଆତ୍ମଭାବୀ ବାବାଙ୍କୁ ମନେ ପକାଇଲେ କଳଙ୍କ ଛାଡ଼ିଯିବ, ସ୍କୁଲରେ ଯେତେ ଭଲ ଭାବରେ ପଢିବ ସେତେ ଅଧିକ ଆମଦାନୀ ହେବ। ତୁମକୁ ଏକୋଇଶ ଜନ୍ମ ନିମନ୍ତେ ସ୍ୱାସ୍ଥ୍ୟ ଓ ସମ୍ପତ୍ତି ମିଳୁଛି, ଏହା କଣ କମ କଥା? ଏଠାରେ ସମ୍ପତ୍ତି ଥିଲେ ମଧ୍ୟ ଆଉ ସମୟ ନାହିଁ ଯେ ପୁଅ ନାତି ଖାଇପାରିବେ। ବାବା, ସବୁକିଛି ଏହି ସେବାରେ ଲଗାଇ ଦେବା ଦ୍ୱାରା କେତେ ଜମା ହୋଇଗଲା? ସମସ୍ତଙ୍କର କଣ ଜମା ହୋଇଥାଏ? ଏତେ ସବୁ ଲକ୍ଷପତି ଅଛନ୍ତି, ସେମାନଙ୍କର ପଇସା କାମରେ ଆସିବ ନାହିଁ। ବାବା ନେବେ ହିଁ ନାହିଁ, ଯାହାକୁ କି ପ୍ରତିଦାନରେ ପୁଣି ଦେବାକୁ ପଡିବ। ଆଚ୍ଛା, ମିଠା ମିଠା ଶିଖିଲାଧ ସନ୍ତାନ ମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର, ଏକ ନମ୍ବର, ନିଜର ବନ୍ଧନ ଗୁଡିକୁ କାଟିବାର ଉପାୟ ରଚନା କରିବାକୁ ହେବ। ଅତ୍ୟନ୍ତ ଘନିଷ୍ଠ ବାବାଙ୍କ ସହିତ ଗଭୀର ସ୍ନେହ ରଖିବାକୁ ହେବ। ବାବାଙ୍କର ସନ୍ଦେଶ ସମସ୍ତଙ୍କୁ ଦେଇ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ। ଦୁଇ ନମ୍ବର, ଦୂରଦର୍ଶୀ ବୁଦ୍ଧି ଦ୍ୱାରା ଏହି ବେହଦର ଖେଳକୁ ବୁଝିବାକୁ ହେବ। ଭିକାରୀରୁ ରାଜକୁମାର ହେବାର ପାଠପଢା ପ୍ରତି ପୁରା ପୁରା ଧ୍ୟାନ ଦେବାକୁ ପଡିବ। ଦୈନନ୍ଦିନ ଯୋଗର ଚାର୍ଟ ରଖିବାକୁ ହେବ। ବରଦାନ, ସଂକଳ୍ପ ରୂପେ ବୀଜକୁ କଲ୍ୟାଣକାରୀ ଶୁଭ ଭାବନାରେ ଭରପୁର ରଖୁଥିବା ବିଶ୍ୱ କଲ୍ୟାଣକାରୀ ହୁଅ। ଯେପରି ସାରା ବୃକ୍ଷର ସାର ବସ୍ତୁ ବୀଜରେ ରହିଥାଏ, ସେହିପରି ସଂକଳ୍ପ ରୂପୀ ବୀଜ ପ୍ରତ୍ୟେକ ଆତ୍ମା ପ୍ରତ୍ୟେକ ପ୍ରକୃତି ପ୍ରତି ଶୁଭ ଭାବନା ସମ୍ପନ୍ନ ହେଉ। ସମସ୍ତଙ୍କୁ ବାବାଙ୍କର ସମାନ କରିବାକୁ ଭାବନା, ନିର୍ବଳକୁ ବଳବାନ କରିବାର ଭାବନା, ଦୁଃଖୀ ଶାନ୍ତ ଆତ୍ମାକୁ ସଦା ସୁଖୀ ଏବଂ ଶାନ୍ତ କରିବାର ଭାବନା ରସ ବା ସାର ତୁମର ପ୍ରତ୍ୟେକ ସଂକଳ୍ପରେ ଭରି ରହିଥାଉ। କୌଣସି ବି ସଂକଳ୍ପ ରୂପୀ ବୀଜ ଏହି ସାର ବସ୍ତୁରେ ଖାଲି ନ ରହୁ, ଅର୍ଥାତ୍ ବ୍ୟର୍ଥ ନ ହେଉ, କଲ୍ୟାଣର ଭାବନା ଦ୍ୱାରା ସମର୍ଥ ହୋଇଥାଉ, ତେବେ କୁହାଯିବ ବାବାଙ୍କ ସମାନ ବିଶ୍ୱ କଲ୍ୟାଣକାରୀ ଆତ୍ମା। ସ୍ଲୋଗାନ, ମାୟାର ଝାମିଲାରେ ବିଚଳିତ ହେବା ପରିବର୍ତ୍ତେ ପରମାତ୍ମା ମିଳନର ମୌଜରେ ରୁହ। ଅବ୍ୟକ୍ତି ସାରା ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତ ହେବା ପାଇଁ ଅଶରୀରୀ ହେବାର ଅଭ୍ୟାସକୁ ବଢ଼ାଅ। ଶରୀରର ବନ୍ଧନ, କର୍ମର ବନ୍ଧନ, ବ୍ୟକ୍ତିମାନଙ୍କର ବନ୍ଧନ, ବୈଭବର ବନ୍ଧନ, ସ୍ୱଭାବ ସଂସ୍କାରର ବନ୍ଧନ, କୌଣସି ବି ବନ୍ଧନ ନିଜ ଆଡ଼କୁ ଆକର୍ଷିତ ନ କରୁ। ଏହିସବୁ ବନ୍ଧନ ଗୁଡ଼ିକ ହିଁ ଆତ୍ମାକୁ ଟାଇଟ୍ କରି ଦେଉଛି। ଏଥିପାଇଁ ସଦା ନିର୍ଲିପ୍ତ ଅର୍ଥାତ୍ ନ୍ୟାରା ଏବଂ ପ୍ୟାରା ହେବାର ଅଭ୍ୟାସ କର। ଆଚ୍ଛା, ଓମ୍ ଶାନ୍ତି।